ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉତ୍କର୍ଷତାର ସହିତ ସାମାଜିକ ସମାବେଶ ଆଉ ସମ୍ବେଦନଶୀଳ ମନୋଭାବ ଆମର ଶିକ୍ଷା ବ୍ୟବସ୍ଥାର ଗୋଟିଏ ବାଧ୍ୟତାମୂଳକ ପକ୍ଷ ହେବାର ଜରୁରୀ ହେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଗଲାକାଲ ରାଷ୍ଟ୍ରପତି ଭବନଠାରେ କେନ୍ଦ୍ର ଶିକ୍ଷା ବିଭାଗ ତରଫୁ ଆୟୋଜିତ ଦୁଇଦିନିଆ ଭିଜିଟର ସମ୍ମିଳନୀ 2024-25 କେ ଉଦ୍ଘାଟନ କରିକି ଦେଶର ଶିକ୍ଷାବିତ୍ମାନଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍। ଏ ଅବସରରେ ରାଷ୍ଟ୍ରପତି କହିଛନ୍,
ଉତ୍କୃଷ୍ଟତା କେ ସାଥ ସାଥ ସାମାଜିକ ସମାବେଶ ଔର ସମ୍ବେଦନଶୀଳତା ଭି ହମାରେ ଶିକ୍ଷା ବ୍ୟବସ୍ଥା କା ଅନିବାର୍ଯ୍ୟ ପକ୍ଷ ହୋନା ଚାହି। କିସି ଭି ପ୍ରକାର କି ଆର୍ଥିକ ସାମାଜିକ ୟା ମନୋବୈଜ୍ଞାନିକ ସୀମା ଶିକ୍ଷଣ ସଂସ୍ଥାନ ମେ ପ୍ରବେଶ ପ୍ରାପ୍ତ କରନେ ତଥା ଶିକ୍ଷା ପୁରି କରନେ ମେ ବାଧକ ନେହି ହୋନି ଚାହି।
କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି 2047 ବିକଶିତ ଭାରତ ଲାଗି ଦେଶର ଶିକ୍ଷାନୁଷ୍ଠାନମାନେ ହିଁ ଆଲୋକବର୍ତ୍ତିକା ହେବେ ବୋଲି କହିଛନ୍। ପବିତ୍ର କୁମ୍ଭମେଲା ବାଗିର୍ ଇ ସମ୍ମିଳନୀ ଭିଲ୍ ଗୋଟେ ସଙ୍ଗମ ଆଏ ଆଉ ଭବିଷ୍ୟତ ଶିକ୍ଷା ବ୍ୟବସ୍ଥା ଲାଗି ଇଟା ଶିକ୍ଷାନୁଷ୍ଠାନମାନଙ୍କର କୁମ୍ଭ ଆଏ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟ ମହିଳାମାନଙ୍କର ବିରୁଦ୍ଧରେ ହେଉଥିବା ଅପରାଧ ସ୍ଥିତିକୁ ନେଇକରି ସରକାର ଖୁବ୍ ଜଲ୍ଦି ଶ୍ୱେତପତ୍ର ପ୍ରକାଶ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ମହିଳା ବିରୋଧୀ ଅପରାଧ କମିଛେ ଆଉ ଇ ଦିଗେ ସରକାର ତୁର୍ତ୍ତି ପଦକ୍ଷେପ ନେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଲୋକସେବା ଭବନର ଶକ୍ତି ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ଖରାଦିନେ ଦେଖାଦେଉଥିବା ବିଦ୍ୟୁତ୍ ବାବଦ ଭିନ୍ ଭିନ୍ ସମସ୍ୟାର ପ୍ରତିକାର ଆର୍ ତାର ଆକ୍ତୁରା ବ୍ୟବସ୍ଥା କରବାର୍କେ ମୁଖ୍ୟମନ୍ତ୍ରୀ ବୈଠକଥି ପରାମର୍ଶ ଦେଇଛନ୍। ପିଏମ୍ ସୂର୍ଯ୍ୟଘର ଯୋଜନାଥି ରାଜ୍ୟ ଅଏତକାନୁ ଅଏତକା ଲୋକ ସାମିଲ କରାଯିବା ଲାଗି ମୁଖ୍ୟମନ୍ତ୍ରୀ ବୈଠକଥି ଜୋର୍ ଦେଇଛନ୍। ବୈଠକଥି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଜିଲ୍ଲାଥି ଖୁବ୍ ଜଲ୍ଦି ପୋଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ କରାଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏପ୍ରିଲ୍ 1 ତାରିଖନୁ ଜିଲ୍ଲାର ଅନାଥ ଛୁଆମାନଙ୍କୁ ମାହାଲିଆ ଶିକ୍ଷା ଦେବାର ଲାଗି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍। ସିଏସ୍ଆର୍ ପାଣ୍ଠିଥି ଏହି କାର୍ଯ୍ୟକ୍ରମ କରାଯିବା ଏଥିଲାଗି ଜିଲ୍ଲାପାଳଙ୍କ ନେତୃତ୍ୱଥି ଗୋଟିଏ କମିଟି ଭିଲ୍ ଗଠନ କରାଯାଇଛି। ଏମ୍ସିଏଲ୍ କର୍ତ୍ତୃପକ୍ଷ ମହିଳା ଓ ଶିଶୁ ବିକାଶ ଅଧିକାରୀ ଆଉ ଜିଲ୍ଲା ଶିକ୍ଷା ଅଧିକାରୀ କମିଟିର ସଦସ୍ୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍। ରାଜ୍ୟ ଇ ବଛରନୁ ପଞ୍ଚାୟତିରାଜ ଦିବସ ମାର୍ଚ୍ଚ 5 ତାରିଖ ବଦଲା ଏପ୍ରିଲ୍ 24 ତାରିଖ ଦିନ ପାଳନ କରାହେବା ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଲୋକସେବା ଦିବସ କେଭିଲ୍ ଏପ୍ରିଲ୍ 24 ତାରିଖ ଦିନ ପାଳନ କରାହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇ ବାବଦେ ଗୋଟିଏ ପ୍ରସ୍ତାବକେ ଅନୁମୋଦନ କରିଛନ୍। ପଞ୍ଚାୟତିରାଜ ଦିବସ ଜାତୀୟ ଆଉ ରାଜ୍ୟସ୍ତରଥି ଏକାସାଙ୍ଗେ ପାଳନ କରାଯିବା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍। ସେନ୍ତା ମାର୍ଚ୍ଚ 5 ତାରିଖ ଦିନ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ କେଭିଲ୍ ମହାସମାରୋହଥି ପାଳନ କରାଯିବା। ହେଲେ ସେଦିନ ସରକାରୀ ଛୁଟି ନାହିଁ ହୁଏ ବୋଲି ସରକାର ନିଷ୍ପତ୍ତି ନେଇଛନ୍। 2025-26 ଶିକ୍ଷା ବଛର ଲାଗି ସ୍କୁଲ୍ମାନଙ୍କେ ନାଁ ଲେଖା ମୂଲ ହେବା। ଏପ୍ରିଲ୍ ମାସେ ଛୁଆମାନଙ୍କର ଖଡ଼ିଛୁଆଁ ଆର୍ ପ୍ରବେଶ ଉତ୍ସବ ପାଳନ କରାଯିବା। ଏ ବାବଦେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍। ସବୁ ବଛର ବାଗିର୍ ଇ ବଛର ଭିଲ୍ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ କରାଯିବା ସହିତ ବିଦ୍ୟାଳୟ ବାହାରେ ଥିବା ବୟସ ଉପଯୋଗୀ ସବୁ ଛୁଆକୁ ସ୍କୁଲ୍କେ ଅଣାଯିବା। ଅଙ୍ଗନବାଡ଼ି କର୍ମୀମାନଙ୍କର ସହାୟତାଥି ସ୍କୁଲ୍ କର୍ତ୍ତୃପକ୍ଷ 5 ବଛରନୁ ଅଟକା ଛୁଆଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କରିବେ। ଇନୁ ଜଣାଇ ଦିଆଯାଇପାରେ ଯେ ଆଇବା ଶିକ୍ଷା ବଛରନୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ଜାତୀୟ ଶିକ୍ଷାନୀତି 2020 ଲାଗୁ କରାଯିବା ଆଉ ସବୁ ପ୍ରାଥମିକ ସ୍କୁଲ୍ର ଶିଶୁ ବାଟିକା ଖୋଲାଯିବା। ଏଥିଲାଗି ବିଭାଗ ତରଫୁ ପ୍ରସ୍ତୁତି ମୂଲ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ କ୍ରୀଡ଼ା ଆଉ ଯୁବସେବା ବିଭାଗର ଗୋଟିଏ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଧ୍ୟକ୍ଷତା କରିକି ଆଇବା ଦିନେ ବ୍ଲକ୍ ସ୍ତରନ ତିଆରି ହେବାର୍କେ ଥିବା ଷ୍ଟାଡିୟମ୍ର ମାଷ୍ଟର ପ୍ଲାନ୍ ସମୀକ୍ଷା କରବାର ସହିତ ତୃଣମୂଳ ସ୍ତରଥି ଖେଲ୍ର କେନ୍ତା ବିକାଶ କରାଯାଇପାରବା ସେ ବାବଦେ ଆଲୋଚନା କରିଛନ୍। କଳାହାଣ୍ଡି ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫୁ ଦୁଆରସନୀ ଗ୍ରାମ ପଞ୍ଚାୟତ ଆର୍ଥିକ ସଚେତନତା ଆର୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ପଞ୍ଚାୟତ ଅଧିକାରୀ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପ୍ରମୁଖ ଯୋଗ ଦେଇକରି ଆର୍ଥିକ ସଚେତନତା ଆଉ ଅନ୍ତର୍ଭୁକ୍ତିକରଣ ଲାଗିଥିବା ଭିନ୍ ଭିନ୍ ଯୋଜନା ବାବଦେ ସୂଚନା ଦେଇଥିଲେ। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ର 13 ନମ୍ଘର ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ହାଇଦ୍ରାବାଦ ଶ୍ରୀନିଧି ଡେକେନ୍ସ ଚାମ୍ପିୟନ୍ ହୋଇଛି। ଗଲାକାଲି ହାଇଦ୍ରାବାଦ ଶ୍ରୀନିଧି ଡେକେନ୍ସ ଓଡ଼ିଶା ଫୁଟବଲ ଆସୋସିଏସନ୍ ଦଳକେ 1-0 ଗୋଲ୍ଥି ହରେଇକରି ଟାଇଟଲ୍ ହାସଲ କରିଛି। ଉଦ୍ଯାପନୀ ସମାରୋହଟି ସର୍ବଭାରତୀୟ ଫୁଟବଲ ସଂଘର ସଭାପତି କଲ୍ୟାଣ ଚୌବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜେତା ଦଳକେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମଟି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆର୍ ଏସ୍ପି ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରେ 16 ନମ୍ଘର ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଫୁଟବଲ ଆସୋସିଏସନ୍ ତରଫୁ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆଇବା 9 ତାରିଖ ତକ୍ ଚାଲବା। ଗଲାକାଲି ଉଦ୍ଘାଟନୀ ମ୍ୟାଚ୍ଟି ଏମ୍ଇଜି ସେଣ୍ଟର ବାଙ୍ଗାଲୁରୁ ଦଳ 2-1 ଗୋଲ୍ଥି କୋଲକାତା ଫୁଟବଲ ଏକାଡେମୀକେ ହରାଇଛି। ଆଜି ୟୁନାଇଟେଡ୍ ସ୍ୱୋର୍ଟସ୍ କ୍ଲବ ବରଗଡ଼ ଆର୍ ବୌଦ୍ଧ ଜିଲ୍ଲା ଫୁଟବଲ ଦଳ ଭିତରେ ମ୍ୟାଚ୍ ହେବା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।